ହ୍ୟାଲୋ,
ମୁଁ ଜଗନ୍ନାଥ ବସ୍ତି 50 ନମ୍ବର ୱାର୍ଡର ସୁକାନିପଣ୍ଡା କହୁଥିଲି। ଆମେ ଏଇଠି ଯୋଉ ଜନବସତି କରିକି ଆମେ ରହିଛୁ ଆମ ସ୍ଲମ୍ର, ଆମର ଏଠି ଅଳିଆର ବହୁତ ପ୍ରୋବ୍ଲେମ୍ ହଉଛି, ଅଳିଆ ଗାଡି ଯାଇପାରୁନି, ପାଣିର ଅସୁବିଧା, ଆମର ଡ୍ରେନ୍ ନାହିଁ, ପାଣି ଯାଇପାରୁନି, ଘରେ ଘରେ ପାଣି ପଶୁଛି, ଆଉ ଆମର ସପ୍ଲାଇ ପାଣି ଆମେ ଠିକସେ ପାଉନୁ। ଆମକୁ 5-10 ମିନିଟ ପାଣି ଦେଲେ ଆମେ କେତେ ପାଣି ତା ଦେହରେ ୟୁଜ୍ କରିବୁ ଯେ ଆମେ ଇଏ କରିବୁ? ଆମକୁ 2 ଟାଇମ୍ ପାଣି ଦିଅନ୍ତୁ, କିମ୍ବା 24 ଘଣ୍ଟା ପାଣି ଅଧିକ ଟାଇମ୍ ପାଣି ଦେବା ପାଇଁ ଟିକେ ଚେଷ୍ଟା କରନ୍ତୁ। ପାଣିର ବହୁତ ପ୍ରୋବ୍ଲେମ୍ ହଉଛି ଆମର, ଆଉ ରାସ୍ତାଘାଟର ଅପରିଷ୍କାର ବହୁତ ଅଛି।